ନମସ୍କାର ଶ୍ରୋତା ବନ୍ଧୁ, ମୁଁ ତୁଷାର ରଞ୍ଜନ ଆପଣମାନଙ୍କୁ ସ୍ୱାଗତ କରୁଛି ଓଡ଼ିଶା ମୋବାଇଲ ବାଣୀକୁ। ଆସନ୍ତୁ ଗୋଟେ କବିତା ଶୁଣିବା, ଯାହାର ନାମ ହେଉଛି ଧୀରେ ଧୀରେ। ଧୀରେ ଧୀରେ ସରି ଯାଇଥିଲା ଆମ ଦୁହିଁଙ୍କ ଭିତରେ ନିରବତା। ଧୀରେ ଧୀରେ ସରି ଯାଇଥିଲା ଆମ ଦୁହିଁଙ୍କ ଭିତରେ ନିରବତା। ପ୍ରଥମେ ଆପଣ ଆପଣ ଋତୁନେ ତୁମ ଋତୁର ନିବିଡ଼ତା। ଭଲ ଲାଗୁଥିଲା ଆଖି ଚୋର ଲାଜ ଗୋଲାପୀ ଉଠର ହସ। ମନ ଜିଣୁଥିଲା ହାୟରେ ତୁମର ମତୁଆଲା ଖୋଲା କେଶ। ପ୍ରଥମେ ଗୋଲାପ ଗୋଲାପରୁ ଚିଠି ଚିଠିରେ ମନର ଖୋଲା କଥା। ପ୍ରଥମେ ଗୋଲାପ ଗୋଲାପରୁ ଚିଠି ଚିଠିରେ ମନର ଖୋଲା କଥା। ଧୀରେ ଧୀରେ ସରି ଯାଇଥିଲା ଆମ ଦୁଇଙ୍କ ଭିତରେ ନିରବତା। ଆଖି ଖୋଜୁଥିଲା ଯୁଗରେ ଆଖି ଖୋଜୁଥିଲା ସୁଯୋଗ ଅଳ୍ପ। କହିଦିଏ କିଛି ଖୋଲି ଦୁନିଆଠୁ ଲୁଚି କଥା ହେଉଥିଲେ ସହରରେ ବୁଲି ବୁଲି। ସହର କାନ୍ଥରେ ଲେଖିଥିଲା କିଏ କେଜାଣି ଆମର ପ୍ରେମ କଥା। ସହର କାନ୍ଥରେ ଲେଖିଥିଲା କିଏ କେଜାଣି ଆମର ପ୍ରେମ କଥା। ଧୀରେ ଧୀରେ ସରି ଯାଇଥିଲା ଆମ ଦୁଇଙ୍କ ଭିତରେ ନିରବତା। ଭେଟିଥିଲେ ଭେଟିଥିଲା ଯେବେ ପହିଲି ବରଷା। ମନେ ଅଛି ତାର ଛୁଆଁ ଚାଲି ଯାଉ ଯାଉ ଲଗାଇଲ ଦେହେ ସଞ୍ଜୁନିଆ। ପ୍ରଥମରୁ ମନ ମନରୁ ବାହାନା ବାହାନାରୁ ଛୁଆଁ ଯାଏ କଥା। ପ୍ରଥମରୁ ମନ ମନରୁ ବାହାନା ପ୍ରଥମରୁ ମନ ମନରୁ ବାହାନା ବାହାନାରୁ ଚୁନା ଯାଏ କଥା। ପ୍ରଥମରୁ ମନ ମନରୁ ବାହାନା ବାହାନାରୁ ଚୁନା ଯାଏ କଥା। ପ୍ରଥମରୁ ମନ ମନରୁ ବାହାନା ବାହାନାରୁ ଚୁନା ଯାଏ କଥା। ଧୀରେ ଧୀରେ ସରି ଯାଇଥିଲା ଆମ ଦୁଇଙ୍କ ଭିତରେ ନିରବତା। ଆସନ୍ତୁ ଶ୍ରୋତାବନ୍ଧୁ, ଆପଣମାନଙ୍କର ମତାମତ ଅପେକ୍ଷାରେ ମୁଁ ରହିଲି। ଆପଣମାନେ ନିଜର ମତାମତ ଦେବା ପାଇଁ କେବେ ବି ଭୁଲନ୍ତୁ ନାହିଁ। ଆପଣଙ୍କର ମତାମତ